ମୁଁ ରାଜାଶ୍ରୀ ଗୌଡ଼ ଗୁରୁ ଧାରଣ ପୁରାଣପୁର ଆମକୁ କହୁଛି ରାସ୍ତା ସଫା ସୁତୁରା ରଖିବା ଆଉ ପରିବେଶ ନିର୍ମଳ ରଖିବା, ସେଥିପ୍ରତି ସମସ୍ତ ଗ୍ରାମବାସୀ ଧ୍ୟାନ ଦେବା। ଆବଶ୍ୟକତା ରାସ୍ତାରେ ଅଳିଆ ଆବର୍ଜନା ପକାଇବା ନାହିଁ, ରାସ୍ତାଘାଟରେ ଝାଡ଼ା କରିବା ନାହିଁ। କୁମ୍ଭୁରି ଗ୍ରାମରେ ପ୍ରାୟ ଲୋକ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି, ତେଣୁ ଆମ ଗାଁରେ ପରିବେଶ ସୃଷ୍ଟି ହେବା ଲାଗିଛି। ଜାତୀୟତା କରିବା ପାଇଁ ପ୍ରକାଶନର ସୁବିଧା ନାହିଁ, ଦୀର୍ଘ 8 ବର୍ଷ ହେଲା ରାସ୍ତା ମରାମତି ହୋଇ ପାରିନାହାନ୍ତି, ଶୌଚାଳୟ ଓ ବ୍ୟବସ୍ଥା ହୋଇ ପାରିପାରିବ ନାହିଁ। ଏଥିପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ନମସ୍କାର।